আও কেতে দুঃখ সহিব দুঃখ, আও কেতে আখি ঝরে বলু হ। আও কেতে দুঃখ সহিব দুঃখ, আও কেতে আখি ঝরে বলু হ। সে গলা তো যাও লোহ ঝরা না ভুলি যা তাকু রে তু জলু চুষি না সে ভিজে উকা প্রেম রে। হায় রে হৃদয় তু বুঝি যা ধরে কাভা বনারু তু চালি যা দূরে। হায় রে হৃদয় তু বুঝি যা ধরে কাভা
ୱଣ୍ଡରଫୁଲ୍ ସଙ୍ଗଟିଟା ମିଳିଛି ଫଦର୍ ଡେଭଲ୍ ଅଫ୍ ଟୁ ଥ୍ୟାଙ୍କ ଓଡ଼ିଆ ନ୍ୟୁଜ୍ 24 ପ୍ରଡକ୍ସନ୍ ହାଉସ୍ ଚ୍ୟାନେଲ୍ ଯାହାଙ୍କ ପାଇଁ ଗୀତ ପସନ୍ଦ କରିଛି। ୱଣ୍ଡରଫୁଲ୍ ମ୍ୟୁଜିକ୍ ଡାଇରେକ୍ଟର ଶୁଭ୍ରାଂଶୁ ନାୟକ ଭାଇଙ୍କୁ ବହୁତ ଧନ୍ୟବାଦ ଦେବି, ବହୁତ ସୁନ୍ଦର ଗୀତ କରିଛନ୍ତି। ଏହି ଗୀତକୁ ଲେଖିଛନ୍ତି ମାଇ ବେଷ୍ଟ ଫ୍ରେଣ୍ଡ ସୁନୀଲ ମହାରଣା ଭାଇ। ତ ଅତି ସୁନ୍ଦର ଲେଖା ଅସର କମ୍ପୋଜିସନ୍, ଆଶା କରୁଛି ଆପଣ ସମସ୍ତଙ୍କୁ ବହୁତ ଭଲ ଲାଗିବ। ଦୟାକରି ଲାଇକ୍ କରିବେ, ସେୟାର କରିବେ, ସବସ୍କ୍ରାଇବ୍ କରି ଗୀତକୁ ଡେଫିନେଟ୍ଲି ଏନ୍ଜୟ କରିବେ।
ନମସ୍କାର, ମୁଁ ଲିରିକ୍ସ ସୁନୀଲ ମହାରଣା। ଆଜି ମିଲନ ଭାଇଙ୍କ ଷ୍ଟୁଡ଼ିଓରେ ଗୋଟେ ସୁନ୍ଦର ସ୍ୟାଡ୍ ସଙ୍ଗ ଡବିଂ ଚାଲିଥିଲା, ଆପଣମାନେ ତ ଗୀତ ଶୁଣିସାରିଲେଣି। ଗୀତକୁ ମ୍ୟୁଜିକ୍ ଦେଇଛନ୍ତି ଶୁଭ୍ରାଂଶୁ ନାୟକ ଭାଇ, ବହୁତ ସୁନ୍ଦର ମ୍ୟୁଜିକ୍ କରିଛନ୍ତି। ସବୁ ଗୀତ ଭଳିଆ ଗୀତ ମୋତେ ବହୁତ ସୁନ୍ଦର କରିଛନ୍ତି, ମୁଁ ଚେଷ୍ଟା କରୁଛି ଭଲ ଲେଖିବା ପାଇଁ। ଗୀତକୁ ଗାଇଛନ୍ତି ସାରା ଓଡ଼ିଶାର ପ୍ରିୟ ସିଙ୍ଗର, ମୋର ପ୍ରିୟ ସାଙ୍ଗ ହ୍ୟୁମାନ ସାଗର। ଆପଣମାନେ ତ ଗୀତରୁ ଗୀତର କାହାଣୀ ବୁଝି କରୁଥିବେ। ବହୁତ ସାରା ସ୍ୟାଡ୍ ସଙ୍ଗ କରିସାରିଲିଣି, ଯେତେ ସ୍ୟାଡ୍ ସଙ୍ଗ କଲେ ବି ପୁଣି ଥରେ ରିକ୍ୱେଷ୍ଟ ଆସୁଛି ସ୍ୟାଡ୍ ସଙ୍ଗଟେ ବନେଇବା ପାଇଁ। ମୁଁ ଏଥିରୁ ବୁଝିପାରୁଛି ଯେ ଆମ ଓଡ଼ିଶାର ଶ୍ରୋତା ଓ ଦର୍ଶକ ବା ପ୍ରେମିକ ପ୍ରେମିକା କେତେ ମାତ୍ରାରେ ଧୋକା ଖାଉଛନ୍ତି, ଆଉ କେତେ ମାତ୍ରାରେ ସେମାନଙ୍କ ହୃଦୟ ଭାଙ୍ଗୁଛି, ଆଉ ସେହିସବୁ ହୃଦୟ ଭଙ୍ଗା କାହାଣୀକୁ ନେଇକି ଏସବୁ ଗୀତ। ଗୋଟେ କଥା କହିବି ଗୀତ ମାଧ୍ୟମରେ, ଯଦି ଜଣେ ଜଣଙ୍କୁ ଭଲ ପାଉଛି ତାହେଲେ ହୃଦୟରୁ ଭଲ ପାଉ, ମନରୁ ଭଲ ପାଉ। କାହା ସହିତ କାହା ଭାବନା ସହିତ ଖେଳିବା ଉଚିତ ନୁହଁ। କାହା ଭାବନା ସହିତ ଖେଳିଲେ ବହୁତ କଷ୍ଟ ହୁଏ, ସେ କଷ୍ଟ ଯିଏ ପାଇଛି ଯିଏ ସହିଛି ସେ ଜାଣିଛି। ସେଥିପାଇଁ ମୋ ଗୀତକୁ ଆପଣମାନେ ବହୁତ ସାରା ଭଲ ପାଇବା ଦେଉଛନ୍ତି, ସ୍ନେହ ଦେଉଛନ୍ତି, ଆଶୀର୍ବାଦ ଦେଉଛନ୍ତି। ବହୁତ ଖୁସି ଲାଗୁଛି ଆପଣମାନଙ୍କ ପାଖରେ ମୁଁ ସବୁବେଳେ ଗୋଟେ ଋଣୀ ହେଇକି ରହୁଛି। ଆପଣମାନେ ଏତେ ମାତ୍ରାରେ ଭଲ ପାଇବା ଦେଉଛନ୍ତି, ଆଉ ଗୀତକୁ ଆଗକୁ ବଢ଼ାଉଛନ୍ତି ଏବଂ ଚ୍ୟାନେଲକୁ ବି ସପୋର୍ଟ କରୁଛନ୍ତି, ଆମ ଟିମ୍କୁ ସପୋର୍ଟ କରୁଛନ୍ତି। କିନ୍ତୁ ଗୋଟେ ଦୁଃଖ ରହିଯାଉଛି, ଯଦିଓ ଗୀତ ବହୁତ ମାତ୍ରାରେ ଆପଣମାନେ ଭଲ ପାଇବା ଦେଉଛନ୍ତି, ଖୁସି ଲାଗୁଛି, କିନ୍ତୁ ଦୁଃଖ ଏତିକି ଯେ ଏତେ ମାତ୍ରାରେ ଦୁଃଖ ଗୀତ ବା ସ୍ୟାଡ୍ ସଙ୍ଗ ବନେଇବା ପାଇଁ ଆପଣମାନଙ୍କ ତରଫରୁ ରିକ୍ୱେଷ୍ଟ ଆସୁଛି, ମୁଁ ସେଇଠୁ ବୁଝିପାରୁଛି ଯେ କେତେ ମାତ୍ରାରେ ହୃଦୟ ଭାଙ୍ଗୁଛି। ତ ଏତିକି କହିବି ଲାଷ୍ଟ ଟାଇମ୍, ଯଦି କାହାକୁ ଭଲ ପାଉଛନ୍ତି କାହା ମନ ସହିତ କାହା ଭାବନା ସହିତ ଜମା ବି ଖେଳନ୍ତୁ ନାହିଁ, ହୃଦୟରୁ ଭଲ ପାଆନ୍ତୁ, ମନରୁ ଭଲ ପାଆନ୍ତୁ, ସାଥିରେ ରଖନ୍ତୁ ଆଉ ଛାତିରେ ବି ରଖନ୍ତୁ, ଏତିକି ରିକ୍ୱେଷ୍ଟ ରହିବ। ପୁଣି ଥରେ କହୁଛି, ଯଦି ଗୀତରେ ଆପଣଙ୍କ ହୃଦୟରୁ ଭଲ ଲାଗିଛି ଗୀତକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, ଆପଣଙ୍କ ହୃଦୟରୁ କିଛି ମିଠା ମିଠା କମେଣ୍ଟ ବି ଦିଅନ୍ତୁ।
ଭୁଲିବାକୁ ଚାହିଁଲେ କି ଭୁଲି ପାରୁଛି, ତତେ ମନରେ ରଖି ମୁଁ ମରୁଛି ଜଳି, ମନେ ତୁ ପଡ଼ୁଛୁ ଆଲୋ ପାଗଳି, କୋଉଠି ଅଛୁ ତୁ ଆଲୋ ଫେରି, ମନେ ତୁ ପଡ଼ୁଛୁ ଆଲୋ ପାଗଳି, କୋଉଠି ଅଛୁ ତୁ ଆଲୋ ଫେରି। ତୋ ଅଧୁରା ପ୍ରେମ ଲୁହ ଦେଇ ଗଲା ମୋ ଆଖିରେ, ସାତ ପର ଇଦ ସାତ।